ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତୀୟଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି ବଜେଟ୍ କହିଲେ ପ୍ରଧାନମନ୍ତ୍ରୀ ସଂସଦରେ 2025-26 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ କହିଲେ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ 10 ପ୍ରମୁଖ କ୍ଷେତ୍ର ଉପରେ ଦିଆଯାଇଛି ଗୁରୁତ୍ୱ ନୂଆଦିଲ୍ଲୀରେ ବିଶ୍ୱ ପୁସ୍ତକ ମେଳା 2025କୁ ଉଦ୍ଘାଟନ କଲେ ରାଷ୍ଟ୍ରପତି ଏବଂ ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗରେ ଆଜି ହାଇଦ୍ରାବାଦ ତୁଫାନ୍ସ ଓ ସ୍ରାଚିରା ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ କେନ୍ଦ୍ରୀୟ ବଜେଟ୍ 2025-26କୁ ସାଧାରଣ ଲୋକଙ୍କ ବଜେଟ୍ ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି 140 କୋଟି ଭାରତୀୟଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଏଥିରେ ପ୍ରତିଫଳିତ ହୋଇଛି ବଜେଟ୍ ପରବର୍ତ୍ତୀ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ସାଧାରଣତଃ ଆୟ ଓ ବ୍ୟୟକୁ ଦୃଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ କରାଯାଇଥାଏ ମାତ୍ର ଚଳିତ ବଜେଟ୍କୁ ନାଗରିକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ସରକାର ଆବଶ୍ୟକ ପ୍ରସ୍ତାବମାନ ଦେଇଛନ୍ତି ଏହାଦ୍ୱାରା ଜନସାଧାରଣଙ୍କ ସଞ୍ଚୟ ବୃଦ୍ଧି ପାଇବା ସହିତ ଦେଶରେ ପୁଞ୍ଜିନିବେଶ ଏବଂ ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇପାରିବ ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ନିଯୁକ୍ତି କ୍ଷେତ୍ର ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହିତ ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ପ୍ରତ୍ୟେକ ନାଗରିକ ଯେଭଳି ଭାଗିଦାରୀ ହୋଇପାରିବେ ସେଥିଲାଗି କେତେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି ଶ୍ରୀ ମୋଦି କହିଛନ୍ତି 2025-26 ଆର୍ଥିକ ବର୍ଷ ଲାଗି ଉଦ୍ଦିଷ୍ଟ ଏହି କେନ୍ଦ୍ରୀୟ ବଜେଟ୍ ଆତ୍ମନିର୍ଭର ଭାରତ ଗତିକୁ ତ୍ୱରାନ୍ୱିତ କରିବ ବିଭିନ୍ନ ବର୍ଗର ବ୍ୟବସାୟ ତଥା ଉତ୍ପାଦନ କ୍ଷେତ୍ର ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଦେଶର ସାମଗ୍ରିକ ବିକାଶ ଦିଗରେ ଏହାର ସୁଫଳ ଯେଭଳି ମିଳିପାରିବ ସେଥିଲାଗି ମଧ୍ୟ ବଜେଟ୍ରେ ବ୍ୟୟବରାଦ କରାଯାଇଛି ଏହାଛଡ଼ା ଚଳିତ ବଜେଟ୍ରେ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଛାଡ଼ କରାଯାଇଛି ଏହାଦ୍ୱାରା ଦେଶର ମଧ୍ୟବିତ୍ତ ପରିବାରବର୍ଗ ଉପକୃତ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି
अब इस बजट में 12 लाख रुपए तक की आय को टैक्स से मुक्त कर दिया गया है सभी आय वर्ग के लोगों के लिए टैक्स में भी कमी की गई है इसका बहुत बड़ा फायदा हमारे मिडिल क्लास को नौकरी पेशे करने वाले जिनकी आय बंधी हुई है ऐसे लोगों को मिडिल क्लास को इससे बहुत बड़ा लाभ होने वाला है
अर्थमंत्री निर्मला सीतारमण आज पूर्वाह्न ଲୋକସଭାରେ 2025-26 ଆର୍ଥିକ ବର୍ଷ ଲାଗି କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ଥର ତଥା କ୍ରମାଗତ ଅଷ୍ଟମ ଥର ଲାଗି ଶ୍ରୀମତୀ ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି ଚଳିତ ବଜେଟ୍ରେ ମୋଟ 50,65,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ସେଥିମଧ୍ୟରୁ 28,37,000 କୋଟି ଟଙ୍କା ଟିକସ କ୍ଷେତ୍ରରୁ ଏବଂ 34,96,000 କୋଟି ଟଙ୍କା ଅଣ ଟିକସ କ୍ଷେତ୍ରରୁ ସଂଗ୍ରହ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ଶ୍ରୀମତୀ ସୀତାରମଣ କହିଛନ୍ତି ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ଅଭିବୃଦ୍ଧିଶୀଳ ବିକାଶ ହାସଲ ଲାଗି ବଜେଟ୍ରେ 10 ପ୍ରମୁଖ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି ଦେଶର କୃଷି କ୍ଷେତ୍ରର ଉନ୍ନତି ସହିତ ଅନ୍ନଦାତା ତଥା କୃଷକଙ୍କ କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଆରମ୍ଭ କରାଯିବ କୃଷି ଉତ୍ପାଦନ କମ୍ ଥିବା ଦେଶର 100 ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ଉତ୍ପାଦନ ବୃଦ୍ଧି ଜଳସେଚନକୁ ସୁଗମ କରିବା ସହିତ ଫସଲ ବିବିଧିକରଣ ଅମଳ ପରବର୍ତ୍ତୀ ସଂରକ୍ଷଣ ଓ ସହଜରେ ଯେଭଳି ଋଣ ଯୋଗାଇ ଦିଆଯାଇପାରିବ ସେସବୁକୁ ଦୃଷ୍ଟିରେ ରଖି ଏହି ଯୋଜନା କାର୍ଯ୍ୟକାରୀ କରାଯିବ ସେହିଭଳି ଡାଲିଜାତୀୟ କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ ଲାଗି ସରକାର 6 ଅଭିଯାନ ଆରମ୍ଭ କରିବେ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି ଅର୍ଥମନ୍ତ୍ରୀ ଆଜି ସଂସଦରେ ଦେଇଥିବା ସୂଚନା ଅନୁଯାୟୀ ଚଳିତ ବଜେଟ୍ରେ ମେଡିକାଲ ଉପକରଣ ଓ ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ ବୋଲି ଜଣାପଡ଼ିଛି ସେହିଭଳି ବ୍ୟାଟେରୀ କାର୍ ଏଲ୍ଇଡି ଓ ଏଲ୍ସିଡି ଟିଭି ଲିଥିୟମ୍ ଆୟନ୍ ବ୍ୟାଟେରୀ ବୁଣାକାର ପ୍ରସ୍ତୁତି କପଡ଼ା ଆଦି ଶସ୍ତା ହେବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଚଳିତ କେନ୍ଦ୍ର ବଜେଟ୍ରେ କୃଷି ଉଭୟ ସହରାଞ୍ଚଳର ଗ୍ରାମାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେଇ କେତେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି ବିଶେଷକରି ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି
ଇଣ୍ଟରେଷ୍ଟ ଅଫ୍ ଏଜୁକେସନ୍ ଆଣ୍ଡ ହେଲ୍ଥ ହାଜ୍ ବିନ୍ ପ୍ରାୟୋରିଟାଇଜ୍ ୱେନ୍ ୱି ଟକିଂ ଅବାଉଟ୍ ଏଜୁକେସନ୍ ଫ୍ରମ୍ ଅ ଚାଇଲ୍ଡ ଇନ୍ ଅ ଡେ କେୟାର ସେଣ୍ଟର ପୋର୍ସନ୍ for women lactating mothers till the level of getting skilling done and also for artificial intelligence in and digital reading material for students and in school and colleges every aspect of education and bringing in that dimension which is so critical for health
ଶ୍ରୀମତୀ ସୀତାରମଣ କହିଛନ୍ତି ମଧ୍ୟବିତ୍ତ ବର୍ଗ ଲୋକଙ୍କର ସୁବିଧା ଲାଗି ନୂତନ ଆୟକର ସ୍ଲାବ ଘୋଷଣା କରାଯାଇଛି। ଏହାଦ୍ୱାରା 1 କୋଟିରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହୋଇପାରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କେନ୍ଦ୍ରୀୟ ବଜେଟ୍କୁ ସ୍ୱାଗତ କରିବା ସହିତ ଏକ ବିକଶିତ ଭାରତ ଗଠନ ଦିଗରେ ସରକାରଙ୍କ ଦୃଷ୍ଟିକୋଣର ଏହା ଏକ ରୋଡ୍ମ୍ୟାପ୍ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି ଚଳିତ ବଜେଟ୍ରେ କୃଷକ, ଗରିବ, ମଧ୍ୟବିତ୍ତ ପରିବାରଠୁ ଆରମ୍ଭ କରି ଷ୍ଟାର୍ଟଅପ୍, ଅଭିନବତା, ପୁଞ୍ଜିନିବେଶ ଭଳି ପ୍ରତ୍ୟେକ ପ୍ରାଥମିକତା କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇଛି। ଏହା ଆତ୍ମନିର୍ଭର ଭାରତ ଗଠନ ଦିଗରେ ପଥ ପରିଷ୍କାର କରିବ ବୋଲି ଶ୍ରୀ ଶାହା କହିଛନ୍ତି। ସୂଚନା ପ୍ରସାରଣ, ଯୋଗାଯୋଗ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚଳିତ କେନ୍ଦ୍ରୀୟ ବଜେଟ୍କୁ ବିକଶିତ ଭାରତ ଲାଗି ଏକ ରୋଡ୍ମ୍ୟାପ୍ ଭାବେ ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ଏହି ବଜେଟ୍ରେ ଅଭିବୃଦ୍ଧି, ସମାବେଶୀ, ଅଭିନବତା ସହିତ କୃଷିଠୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ଏବଂ ଏମ୍ଏସ୍ଏମ୍ଇଠୁ କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ସେହିଭଳି ଦେଶରେ ରେଳବାଇ କ୍ଷେତ୍ରର ସମ୍ପ୍ରସାରଣ ତଥା ଭିତ୍ତିଭୂମି ସୁଦୃଢ଼ୀକରଣ ଲାଗି ବଜେଟ୍ରେ 2.52 ଲକ୍ଷ କୋଟି ଟଙ୍କା ବରାଦ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କେନ୍ଦ୍ର ବଜେଟ୍କୁ ସ୍ୱାଗତ କରିବା ସହ ଏହାଦ୍ୱାରା ଚମଡ଼ା ଶିଳ୍ପ କ୍ଷେତ୍ରରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ 22 ଲକ୍ଷରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି। ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ବିକଶିତ ଭାରତ 2047 ପାଇଁ ଏହି ବଜେଟ୍ ଭିତ୍ତିଭୂମି ସ୍ଥାପନ କରିଛି। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ବଜେଟ୍ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଲାଗି ବଜେଟ୍ରେ 26,549 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ବ୍ୟୟବରାଦ ପ୍ରାୟ 53% ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ସେହିଭଳି ଖାଦ୍ୟଶସ୍ୟ ବଣ୍ଟନ ଲାଗି 2,03,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଚଳିତ ବଜେଟ୍କୁ ଶ୍ରୀ ଯୋଶୀ ଗରିବ ଏବଂ ମଧ୍ୟବିତ୍ତ ପରିବାରବର୍ଗଙ୍କୁ ଲାଭଦାୟକ ହୋଇଥିବା ବେଳେ ଏହା ବିକାଶୋନ୍ମୁଖୀ ଭାବେ ବର୍ଣ୍ଣନା କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କେନ୍ଦ୍ର ବଜେଟ୍ ଉପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହି ବଜେଟ୍ ଦେଶର ଗରିବ, ଯୁବବର୍ଗ, ଅନ୍ନଦାତା ଓ ମହିଳାଙ୍କର ଆକାଂକ୍ଷା ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସେ କହିଛନ୍ତି ବିକାଶ ପଥରେ ଯେଭଳି କୌଣସି ନାଗରିକ ପଛରେ ନ ରହିଯିବେ ସେଥିପ୍ରତି ଧ୍ୟାନ ଦିଆଯିବା ସହିତ ଏକ ଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏହି ବଜେଟ୍ ସହାୟକ ହେବ। ବିରୋଧୀ ଦଳ ପକ୍ଷରୁ ବଜେଟ୍କୁ ସମାଲୋଚନା କରାଯାଇଛି। ମଧ୍ୟମ ଏବଂ ଯୁବବର୍ଗଙ୍କ ପାଇଁ ଏହି ବଜେଟ୍ରେ କୌଣସି ବ୍ୟବସ୍ଥା ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଲୋକସଭାରେ କଂଗ୍ରେସ ଦଳର ଉପନେତା ଗୌରବ ଗୋଗୋଇ ବଜେଟ୍କୁ ନକାରାତ୍ମକ ବୋଲି କହିଛନ୍ତି।
ଯାହା ତକ୍ ବଜେଟ୍ ପେ ଆଏ ୟେ ଓହି ପୁରାନା ବଜେଟ୍ ହେ ଜୋ ପିଛଲେ 10 ସାଲୋ ସେ ହମ୍ ସୁନତେ ଆ ରହେ ହୈଁ ଜହାଁ ପର ଶବ୍ଦୋ କେ ଅଲାୱା ନା ଗରିବ କୋ କୁଛ ମିଲତା ହୈ ନା କିସାନ କୋ କୁଛ ମିଲତା ହୈ ନା ମଧ୍ୟମ ବର୍ଗ କୋ କୁଛ ମିଲତା ହୈ। ଟ୍ୟାକ୍ସ ମେ ବାର ବାର ରିଷ୍ଟ୍ରକ୍ଚରିଂ ପହଲେ ବି ହୁଆ ଲେକିନ ମଧ୍ୟମ ବର୍ଗ କୋ କୋଇ ରାହତ ନହିଁ ମିଲି। ଜିଏସ୍ଟି ଜିସ୍ ପ୍ରକାର ସେ ଜିଏସ୍ଟି କଭି ଇସ୍ ପେ ଜିଏସ୍ଟି କଭି ଉସ୍ ପେ ଜିଏସ୍ଟି।
ବିଭିନ୍ନ ଭାଷା ଓ ସଂସ୍କୃତିର ପୁସ୍ତକ ପଠନ ଦ୍ୱାରା ଆଞ୍ଚଳିକ ତଥା ସାମ୍ପ୍ରଦାୟିକ ସମ୍ପର୍କ ସୁଦୃଢ଼ ହୋଇଥାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବିଶ୍ୱ ପୁସ୍ତକ ମେଳା 2025କୁ ଉଦ୍ଘାଟନ କରି ସେ ଏହା କହିଛନ୍ତି। ପିଲାଙ୍କ ମଧ୍ୟରେ ପୁସ୍ତକ ପଠନ ପ୍ରତି ଆଗ୍ରହ ପ୍ରକାଶ କରିବାର ଅଭ୍ୟାସ ବୃଦ୍ଧି କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ଚଳିତ ବର୍ଷ ପୁସ୍ତକ ମେଳାର ବିଷୟବସ୍ତୁ ରହିଛି ଆମେ ଭାରତବାସୀ। 9 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୁସ୍ତକ ମେଳା ରୁଷ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଛତିଶଗଡ଼ ବିଜାପୁର ଜିଲ୍ଲାର ଗଙ୍ଗାଲୁର ଅଞ୍ଚଳରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ 8 ଜଣ ମାଓବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ସ୍ଥାନରେ ମାଓବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ପୁଲିସ୍, ଜିଲ୍ଲା ରିଜର୍ଭ ଗାର୍ଡ, ସ୍ୱତନ୍ତ୍ର ଟାସ୍କଫୋର୍ସ, ସିଆର୍ପିଏଫ୍ ଓ କୋବ୍ରା ବାଟାଲିୟନ୍ର ମିଳିତ ଦଳ ସେଠାରେ ତଲାସୀ ଅଭିଯାନ ଜାରି ରଖିଥିବା ବେଳେ ଏହି ଗୁଳି ବିନିମୟ ହୋଇଥିଲା। ମୃତ ମାଓବାଦୀଙ୍କ ମଧ୍ୟରୁ 3ଟି ମୃତଦେହ ଉଦ୍ଧାର କରାଯାଇଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍ର ଫାଇନାଲ୍ ମ୍ୟାଚ୍ରେ ଆଜି ରାତି 8:15ରେ ଅନୁଷ୍ଠିତ ହେବ। ଏଥିରେ ହାଇଦ୍ରାବାଦ ତୁଫାନ୍ସ ଏବଂ ସ୍ରାଚି ରହା ବେଙ୍ଗଲ ଟାଇଗର୍ସ ପରସ୍କରକୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତୀୟଙ୍କର ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି ବଜେଟ୍, କହିଲେ ପ୍ରଧାନମନ୍ତ୍ରୀ। ସଂସଦରେ 2025-26 ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, କହିଲେ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ 10ଟି ପ୍ରମୁଖ କ୍ଷେତ୍ର ଉପରେ ଦିଆଯାଇଛି ଗୁରୁତ୍ୱ। ଏବଂ ନୂଆଦିଲ୍ଲୀରେ ବିଶ୍ୱ ପୁସ୍ତକ ମେଳା 2025କୁ ଉଦ୍ଘାଟନ କଲେ ରାଷ୍ଟ୍ରପତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।